ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଏ। ଆପଣଙ୍କର ସହଯୋଗ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ମତାମତ ନିମନ୍ତେ ମଧ୍ୟ ଆମେ ବିଶେଷ ଧନ୍ୟବାଦ ଜ୍ଞାପନ କରୁଅଛୁ। କେବଳ ସେତିକି ନୁହେଁ, ଆପଣଙ୍କର ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ଆମେ ବିଶେଷ ଖୁସି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ସୁନ୍ଦର ସମୟ ପାଇଁ, ସୁନ୍ଦର ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପବିତ୍ର ପ୍ରଭୁ, ଆମେ ଜାଣୁ ତୁମେ ଆମମାନଙ୍କର ଜୀବିତ ଈଶ୍ୱର, ପ୍ରତି ଗାଁରେ ବିଶ୍ୱସ୍ତ ପରମେଶ୍ୱର। ପ୍ରଭୁ, ଆଜି ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ଶାନ୍ତି, ତୁମର ଆଶୀର୍ବାଦ, ତୁମର ଅନୁଗ୍ରହରେ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ପରିପୂର୍ଣ୍ଣ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ଆମର କାର୍ଯ୍ୟକ୍ରମ ମଧ୍ୟକୁ ଯିବା। ଆଜି ଆମେ ଯୌହନ ଲିଖିତ ସୁଷମାଚାରର 20 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 21 ପର୍ବର 6 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଅଂଶରେ ଆମେ ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନ ସମ୍ପର୍କରେ ଆଲୋଚନା କରିବାକୁ ଯିବା। ପ୍ରକୃତରେ ଆମେ ସୁଷମାଚାରର ଏକ ମୁଖ୍ୟ ତଥା ପ୍ରଧାନ ବିଷୟ ନେଇ ଆଲୋଚନା କରିବାକୁ ଯାଉଅଛୁ, କାରଣ ପ୍ରଭୁ ଯୀଶୁଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ଉପରେ ସୁଷମାଚାର ସମ୍ପୂର୍ଣ୍ଣ ଆଧାରିତ। ଯେହେତୁ ସୁଷମାଚାରର ସତ୍ୟତା ପ୍ରଭୁ ଯୀଶୁଙ୍କର ଏହି ମୃତ୍ୟୁ ଓ ପୁନରୁତ୍ଥାନ ଦ୍ୱାରା ପ୍ରତିପାଦିତ ହୁଏ। ଆସନ୍ତୁ ତାହେଲେ ବର୍ତ୍ତମାନ ଯୌହନ ଲିଖିତ ସୁଷମାଚାରର 20 ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଦେଖନ୍ତୁ 20 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉଁ ଥାଉଁ ମଗ୍ଦଲିନି ମରିୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚା ଯାଇଥିବା ଦେଖିଲେ। ଲକ୍ଷ୍ୟ କରିବେ, ଇତିମଧ୍ୟରେ ବିଶ୍ରାମବାର ଗତ ହୋଇଯାଇଅଛି, ଅର୍ଥାତ୍ ଜିହୁଦୀମାନଙ୍କର ଗଣନା ଅନୁଯାୟୀ ଶନିବାର ଦିନ ଗତ ହୋଇଯାଇଅଛି ଓ ରବିବାର ଦିନ ଆସି ଉପସ୍ଥିତ ହୋଇଅଛି, କାରଣ ରବିବାର ଦିନକୁ ସପ୍ତାହର ପ୍ରଥମ ଦିନ ବୋଲି ଧରାଯାଏ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହିଦିନ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ଓ ଏହିଦିନ ଖ୍ରୀଷ୍ଟୀୟ ମଣ୍ଡଳୀ ଜନ୍ମଲାଭ କରିଥିବାରୁ ବର୍ତ୍ତମାନ ରବିବାର ଦିନକୁ ବିଶ୍ରାମବାର ରୂପେ ପାଳନ କରାଯାଏ। ତେବେ ସେ ଯାହା ହେଉନା କାହିଁକି, ମଗ୍ଦଲିନୀ ମରିୟମ ରବିବାର ଦିନର ଅତି ପ୍ରତ୍ୟୁଷରୁ ସମାଧି ନିକଟକୁ ଦୌଡ଼ିଯାଇଛନ୍ତି, ଆଉ ସେ ସମାଧି ମୁହଁରୁ ପଥରଟା ଗଡ଼ାଇ ଦିଆଯାଇଥିବାର ଦେଖୁଅଛନ୍ତି, ଯାହାକି ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନର ବିଷୟକୁ ପ୍ରକାଶ କରେ। ଏହି ମଗ୍ଦଲିନୀ ମରିୟମଙ୍କଠାରୁ ଯୀଶୁ ସାତୋଟି ଭୂତାତ୍ମାକୁ ଛଡ଼ାଇଥିଲେ, ଏହି କାରଣରୁ ସେ ପ୍ରଭୁ ଯୀଶୁଙ୍କ ପ୍ରତି ବିଶେଷ ଆନ୍ତରିକତା ପ୍ରକାଶ କରିଥିଲେ। ତେବେ ଆଉ କ'ଣ କେହି ନଥିଲେ? କିନ୍ତୁ ଏଠାରେ ଆମେ ଦେଖୁଛୁ ଯେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ପ୍ରଭୁ ଯୀଶୁଙ୍କର ସମାଧି ନିକଟକୁ ରବିବାର ଦିନର ପ୍ରତ୍ୟୁଷରେ ଦୌଡ଼ିଯାଇଛନ୍ତି। ଏଥିରୁ ପ୍ରଭୁ ଯୀଶୁଙ୍କ ପ୍ରତି ତାହାଙ୍କର କେତେଦୂର ଆନ୍ତରିକ ପ୍ରେମ ଥିଲା ତାହା ଜଣାଯାଏ। ଏହାପରେ ଏହି 20 ପର୍ବର 2 ପଦରୁ 10 ପଦ ମଧ୍ୟରେ ଲେଖା ଅଛି ଯେ ମଗ୍ଦଲିନୀ ମରିୟମ ଯାଇ ସେହି ବିଷୟ ପିତରଙ୍କୁ ଓ ଜୋହନଙ୍କୁ ଜଣାଇଲେ ଓ ସେମାନେ ସେହି ସମ୍ବାଦ ପାଇଲା ପରେ ସମାଧି ନିକଟକୁ ଦୌଡ଼ିଗଲେ ଓ ସେହି ସମାଧି ମଧ୍ୟରେ କେବଳ ସରୁ ଲୁଗା ଓ ଗାମୁଛା ଗୁଡ଼ା ହୋଇ ପଡ଼ିଥିବାର ଦେଖିଲେ, ମାତ୍ର ଯୀଶୁଙ୍କୁ ପାଇଲେ ନାହିଁ, କାରଣ ଯୀଶୁ ସେତେବେଳକୁ ପୁନରୁତ୍ଥିତ ହୋଇସାରିଥିଲେ। ମାତ୍ର ସେହି 2 ଜଣ ଶିଷ୍ୟ ସେହି ସରୁ ଲୁଗା ଓ ଗାମୁଛା ପଡ଼ି ରହିଥିବା ଦେଖି ବିଶ୍ୱାସ କରିଥିଲେ ଯେ ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହୋଇଅଛନ୍ତି, କାରଣ ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଯେ ଉତ୍ଥାନ କରିବାକୁ ହେବ ଧର୍ମଶାସ୍ତ୍ରର ଏହି ବାକ୍ୟ ସେମାନେ ସେପର୍ଯ୍ୟନ୍ତ ବୁଝିନଥିଲେ, ଯାହାକି 9 ପଦରେ ଲେଖା ଅଛି। ପ୍ରିୟ ବନ୍ଧୁ, ପ୍ରକୃତରେ ଆଜି ଆମେ ସେହିପରି କ'ଣ ଜୀବନ ଅତିବାହିତ କରୁନାହୁଁ କି? ଆମେ ଧର୍ମଶାସ୍ତ୍ର ଅଧ୍ୟୟନ କରୁଛୁ ସତ, ମାତ୍ର ତହିଁର ସତ୍ୟାସତ୍ୟକୁ ଗ୍ରହଣ କରିବାକୁ ଚାହୁଁନା କି ତାହା ବୁଝିବାକୁ ମଧ୍ୟ ଚେଷ୍ଟା କରୁନା। ଆମେ ଆଜି ସବୁକିଛି ଜାଣି ନ ଜାଣିଲା ପରି ହୋଇ ରହିଅଛୁ, ତେଣୁକରି ଆମେ ଏହି ବାକ୍ୟର ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରୁନାହୁଁ। ସେଥିହେତୁ ଆମେ ପ୍ରଭୁ ଯୀଶୁଙ୍କର ବାସ୍ତବ ପରିଚୟ ପାଇପାରୁନାହୁଁ। ପ୍ରିୟ ବନ୍ଧୁ, ଧର୍ମଶାସ୍ତ୍ର କେବଳ ଅଧ୍ୟୟନ କରିଦେଲେ ଯଥେଷ୍ଟ ନୁହେଁ, ମାତ୍ର ତହିଁର ସତ୍ୟତାକୁ ବୁଝି ତହିଁରେ ବିଶ୍ୱାସ କଲେ ଆମେ ପ୍ରଭୁ ଯୀଶୁଙ୍କର ବାସ୍ତବ ପରିଚୟ ପାଇପାରିବା ଓ କେବଳ ତାହାଙ୍କର ମୃତ୍ୟୁ ନୁହେଁ, ମାତ୍ର ତାହାଙ୍କର ପୁନରୁତ୍ଥାନର ମହତ୍ତ୍ୱକୁ ଉପଲବ୍ଧି କରିପାରିବା। ତେବେ ଦେଖନ୍ତୁ, ଯୀଶୁ କିପରି ପ୍ରଥମେ ମଗ୍ଦଲିନୀ ମରିୟମଙ୍କୁ ଦର୍ଶନ ଦେଉଅଛନ୍ତି। 11 ପଦରୁ 18 ପଦ ମଧ୍ୟରେ ଆମେ ଦେଖିବାକୁ ପାରୁଛୁ ଯେ ଯୀଶୁ ମଗ୍ଦଲିନୀ ମରିୟମଙ୍କୁ ଦେଖାଦେଉଛନ୍ତି, ମାତ୍ର ମରିୟମ ତାଙ୍କର ଅବିଶ୍ୱାସ ନେଇ ଯୀଶୁଙ୍କୁ ଚିହ୍ନିପାରୁନାହାନ୍ତି। ଶେଷରେ ଯୀଶୁ ତାଙ୍କର ନାମ ଧରି ଡାକୁଛନ୍ତି, ମରିୟମ, ଆଉ ସେତେବେଳେ ମରିୟମ ସେ ଯୀଶୁ ବୋଲି ଜାଣିପାରୁଛନ୍ତି। ମାତ୍ର ଯୀଶୁ ତାଙ୍କୁ ଏହିପରି କହନ୍ତି, ଯାହାକି 17 ପଦରେ ଲେଖା ଅଛି, ଯୀଶୁ ତାଙ୍କୁ କହିଲେ, ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରିନାହିଁ, କିନ୍ତୁ ମୋର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ, ମୁଁ ମୋର ପିତା ଓ ତୁମମାନଙ୍କର ପିତା, ମୋର ଈଶ୍ୱର ଓ ତୁମମାନଙ୍କର ଈଶ୍ୱରଙ୍କ ନିକଟକୁ ଆରୋହଣ କରୁଅଛି। ତେବେ ଏଠାରେ ଆପଣ ଲକ୍ଷ୍ୟ କରିବେ, ପ୍ରଭୁ ଯୀଶୁ ମରିୟମଙ୍କୁ କହନ୍ତି, ମୋତେ ଧରି ରଖ ନାହିଁ, କିନ୍ତୁ ଆପଣ ପରେ ଦେଖିବେ ଯେ ସେ ଶିଷ୍ୟମାନଙ୍କୁ କହନ୍ତି ତାହାଙ୍କୁ ଛୁଇଁବା ପାଇଁ। ତାହେଲେ ଏଥିରେ ଭିନ୍ନତା କାହିଁକି ପ୍ରଦର୍ଶିତ ହୁଏ? ଏହାର କାରଣ ହେଉଛି ଯେ ସେପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରିନଥିଲେ, ସେଥିହେତୁ ସେ ମଗ୍ଦଲିନୀ ମରିୟମଙ୍କୁ କହନ୍ତି ମୋତେ ଧରି ରଖ ନାହିଁ। ତେଣୁ ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ସେ ସେହି ଗୃହରେ ଶିଷ୍ୟମାନଙ୍କୁ ଦେଖାଦେବା ପୂର୍ବରୁ ପିତାଙ୍କ ନିକଟକୁ ଯାଇଥିଲେ। ତେବେ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ପ୍ରଭୁ ଯୀଶୁ ମରିୟମଙ୍କୁ ଯେଉଁସବୁ କଥା ଜଣାଇଲେ ଓ ତାହାଙ୍କର ଶିଷ୍ୟମାନଙ୍କୁ ଜଣାଇ ଦେବାକୁ କହିଲେ, ମରିୟମ ମଧ୍ୟ ସେହିସବୁ କଥା ଶିଷ୍ୟମାନଙ୍କୁ ଜଣାଇଲେ। ବାସ୍ତବରେ ସେ ଥିଲେ ପୁନରୁତ୍ଥାନର ପ୍ରଥମ ସାକ୍ଷୀ ଓ ସେ ପୁନରୁତ୍ଥିତ ଯୀଶୁଙ୍କୁ ପ୍ରଥମେ ଦେଖିଥିଲେ। ଆଜି ମଧ୍ୟ ପ୍ରଭୁ ଯୀଶୁ ଆମମାନଙ୍କ ଜୀବନରୁ ତାହା ହିଁ ଆଶା କରନ୍ତି, ଆମମାନେ ଯେପରି ତାହାଙ୍କର ବାସ୍ତବ ପରିଚୟ ପାଇ ତାହାଙ୍କ ନିମନ୍ତେ ସାକ୍ଷୀ ହେଉ ଓ ତାହାଙ୍କର ଏହି ସୁସମାଚାରକୁ ଅନ୍ୟମାନଙ୍କ ନିକଟରେ ପ୍ରଚାର କରୁ। ଆସନ୍ତୁ ଦେଖିବା ଏହାପରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କିପରି ଦର୍ଶନ ଦିଅନ୍ତି। ଦେଖନ୍ତୁ 19 ଓ 20 ପଦରେ ଲେଖା ଅଛି, ସେହିଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ ସେଥିର ଦ୍ୱାରାଗୁଡ଼ିକ ଜିହୁଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, ତୁମମାନଙ୍କର ଶାନ୍ତି ହେଉ। ପୁଣି ଏହା କହି ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ। ଆପଣ ଲକ୍ଷ୍ୟ କରିବେ ପ୍ରଭୁ ଯୀଶୁ ଯେ କୃଷାର୍ପିତ ହେଲା ପରେ ଶିଷ୍ୟମାନେ ଜିଉଦୀମାନଙ୍କର ଭୟ ହେତୁ ଛିନ୍ନଭିନ୍ନ ହୋଇଯାଇଥିଲେ ଓ ଏଠାରେ ସେମାନେ ଗୋଟିଏ ଗୃହରେ ପୁନର୍ବାର ଏକତ୍ରିତ ହୋଇ ଲୁକାୟିତ ଅବସ୍ଥାରେ ଅଛନ୍ତି ଓ ଭୟଭୀତ ଅଟନ୍ତି। କିନ୍ତୁ ଏହିପରି ଏକ ସମୟରେ ଯୀଶୁ ସେମାନଙ୍କ ମଧ୍ୟକୁ ଆସି କହୁଛନ୍ତି, ତୁମମାନଙ୍କର ଶାନ୍ତି ହେଉ। ଚିନ୍ତା କରିପାରୁଛନ୍ତି ସେମାନଙ୍କ ମନ ମଧ୍ୟରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହୋଇଥିବ। ଦ୍ୱାର ରୁଦ୍ଧ ହୋଇଅଛି, ତଥାପି ଯୀଶୁ ସେମାନଙ୍କ ମଧ୍ୟକୁ ପ୍ରବେଶ କରିଅଛନ୍ତି। ଏହା ବାସ୍ତବରେ ତାଙ୍କର ମହିମାନ୍ୱିତ ଶରୀରର ପରିଚୟ ଦିଏ। ତେବେ ଏଠାରେ ସେ ଯେଉଁ କହୁଛନ୍ତି ତୁମମାନଙ୍କର ଶାନ୍ତି ହେଉ ବୋଲି, ସେହି ଶାନ୍ତି କ'ଣ? ସେହି ଶାନ୍ତି ହେଉଛି ଉଦ୍ଧାର ପାଇବାର ଶାନ୍ତି। ସେହି ଶାନ୍ତି କେବଳ ବିଶ୍ୱାସ କରିବା ଦ୍ୱାରା ପ୍ରଭୁ ଯୀଶୁଙ୍କ ମାଧ୍ୟମରେ ମନୁଷ୍ୟ ପାଇଥାଏ, ଯେଉଁ ଶାନ୍ତି ଈଶ୍ୱରଙ୍କ ସହିତ ଶାନ୍ତି। ବାସ୍ତବରେ ପ୍ରଭୁ ଯୀଶୁ ଯେତେବେଳେ ଆମର ହୃଦୟକୁ ଆସନ୍ତି, ସେତେବେଳେ ଆମର ହୃଦୟ ଓ ମନରେ ଶାନ୍ତି ଭରିଯାଏ। ଯେତେବେଳେ ସେ ଆମ ପରିବାର ତଥା ଗୃହ ମଧ୍ୟକୁ ଆସନ୍ତି, ସେତେବେଳେ ଆମର ଗୃହ ବା ପରିବାର ଶାନ୍ତିରେ ଭରିଯାଏ, କାରଣ ସେ ହେଉଛନ୍ତି ଶାନ୍ତିଦାତା ଈଶ୍ୱର ଓ ସେ ନିଜର ଶାନ୍ତି ଆମକୁ ଦାନ କରନ୍ତି। କିନ୍ତୁ ଏଠାରେ ଆଉ ଏକ ବିଷୟ ଆପଣ ଲକ୍ଷ୍ୟ କରିବେ ଯେ ଯଦିଓ ପ୍ରଭୁ ଯୀଶୁଙ୍କର ଗୌରବମୟ ଶରୀର ଥିଲା, ମାତ୍ର ସେହି ଶରୀରରେ ତାହାଙ୍କର କ୍ଷତ ଚିହ୍ନ ଥିଲା, କାରଣ ସେହି ସମସ୍ତ ଚିହ୍ନ ସେ ଆମମାନଙ୍କ ନିମନ୍ତେ ବହନ କରିଥିଲେ, ଯେପରି ଆମେ ତାହାଙ୍କ ନିକଟରେ ନିଷ୍କଳଙ୍କ ଓ ନିର୍ଦ୍ଦାଗ ହୋଇ ଉପସ୍ଥିତ ହୋଇପାରୁ। କାରଣ ସେ ଆମମାନଙ୍କର ପାପ ନିମନ୍ତେ ଯେ ସେହି କୃଷର କଷଣକୁ ସହିଥିଲେ, ସେଥିନିମନ୍ତେ ତାହା ଅନନ୍ତକାଳ ପର୍ଯ୍ୟନ୍ତ ଚିହ୍ନ ସ୍ୱରୂପେ ସେ ତାହା ବହନ କରିବେ। ଏହାପରେ 21-23 ପଦରେ ଏହିପରି ଲେଖା ଅଛି, ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, ତୁମମାନଙ୍କର ଶାନ୍ତି ହେଉ। ପିତା ଯେ ପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେ ପ୍ରକାରେ ତୁମମାନଙ୍କୁ ପ୍ରେରଣ କରୁଅଛି। ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, ପବିତ୍ର ଆତ୍ମାକୁ ଗ୍ରହଣ କର। ତୁମେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ, ପୁଣି ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ। ଏହି ଅଂଶରେ ଲକ୍ଷ୍ୟ କରିବେ, ଯୀଶୁ ପୁନର୍ବାର କହନ୍ତି, ତୁମମାନଙ୍କର ଶାନ୍ତି ହେଉ। ତେବେ ଏହି ଶାନ୍ତି କ'ଣ? ଏହି ଶାନ୍ତି ଏକ ଅନ୍ୟ ପ୍ରକାର ଶାନ୍ତି, ଯାହାକି ଯେଉଁମାନେ ଈଶ୍ୱରଙ୍କ ସହିତ ସହଭାଗିତା ସ୍ଥାପନ କରନ୍ତି ଓ ତାହାଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରନ୍ତି, ସେମାନେ ଏହି ଶାନ୍ତି ପ୍ରାପ୍ତ ହୁଅନ୍ତି। ସେମାନେ ବର୍ତ୍ତମାନ ସେହି ଉଦ୍ଧାରକୁ ପ୍ରାପ୍ତ ହୋଇପାରିଛନ୍ତି ଓ ସେମାନେ ପ୍ରଭୁ ଯୀଶୁଙ୍କ ଦ୍ୱାରା ଜଗତକୁ ପ୍ରେରିତ ହେଉଅଛନ୍ତି। ଏଠାରେ ଆଉ ଏକ ବିଷୟ ଆପଣ ଲକ୍ଷ୍ୟ କରିବେ, ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହୁଅଛନ୍ତି, ପବିତ୍ର ଆତ୍ମାକୁ ଗ୍ରହଣ କର। ତେବେ ଏହା କ'ଣ? ଏହା ହେଉଛି ସେମାନେ ସେହି ନୂତନ ଜୀବନ ପାଇବା ନିମନ୍ତେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କଲେ, କାରଣ ଏଥିପୂର୍ବରୁ ସେମାନେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିନଥିଲେ। କିନ୍ତୁ ଏଠାରେ ପ୍ରଭୁ ଯୀଶୁ ସେମାନଙ୍କୁ ସେହି ପବିତ୍ର ଆତ୍ମାଙ୍କ ଦ୍ୱାରା ଅନନ୍ତ ଜୀବନ ପ୍ରଦାନ କରୁଅଛନ୍ତି, ଯାହାକି ପ୍ରଭୁ ଯୀଶୁଙ୍କର ସ୍ୱର୍ଗାରୋହଣ ଠାରୁ ପେଣ୍ଟିକଷ୍ଟ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ସୁରକ୍ଷା କରି ରଖିବ। ସେମାନେ ଆତ୍ମିକ ଜୀବନରେ ସୁପ୍ତ ହେବେ ନାହିଁ, ମାତ୍ର ଜାଗ୍ରତ ରହିବେ ଓ ସେହି ପେଣ୍ଟିକଷ୍ଟ ଦିନ ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ହେବା ନିମନ୍ତେ ସକ୍ଷମ ହୋଇପାରିବେ। କାରଣ ଏଠାରେ ଯଦିଓ ସେମାନେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଥିଲେ, ମାତ୍ର ସେହି ପେଣ୍ଟିକଷ୍ଟ ଦିନ ସେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ହେବାକୁ ଥିଲା। ତେଣୁକରି ପ୍ରଭୁ ଯୀଶୁ ସେମାନଙ୍କୁ ସେହି ପେଣ୍ଟିକଷ୍ଟ ଦିନ ନିମନ୍ତେ ପ୍ରସ୍ତୁତ କରାଉଥିଲେ, କାରଣ ଏହି ପେଣ୍ଟିକଷ୍ଟ ଦିନ ଅର୍ଥାତ୍ ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନଠାରୁ ହିସାବ କଲେ ଯେଉଁଦିନ 50 ଦିନ ହୁଏ, ସେହିଦିନ ତାଙ୍କର ଶିଷ୍ୟମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବା ସଙ୍ଗେ ସଙ୍ଗେ ତାହାଙ୍କ ଶକ୍ତିରେ ପରିପୂର୍ଣ୍ଣ ହେଲେ ଓ ସେହିଦିନ ଖ୍ରୀଷ୍ଟୀୟ ମଣ୍ଡଳୀ ଜନ୍ମଲାଭ କଲା। ଆଉ ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ପବିତ୍ର ଆତ୍ମା ଏହି ଜଗତରେ ତାହାଙ୍କର କାର୍ଯ୍ୟ ସାଧନ କରି ଆସୁଅଛନ୍ତି। ସେ ପ୍ରତ୍ୟେକ ବିଶ୍ୱାସୀଙ୍କ ମଧ୍ୟରେ ବାସ କରନ୍ତି ଓ ପ୍ରତ୍ୟେକ ବିଶ୍ୱାସୀଙ୍କୁ ପବିତ୍ର ଆତ୍ମାରେ ବାପ୍ତିଜିତ କରି ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ସମ୍ମିଳିତ କରାନ୍ତି। କିନ୍ତୁ ଏଠାରେ ଆପଣ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଲକ୍ଷ୍ୟ କରିବେ, ଯାହାକି ଅନେକ ଏହାକୁ ବିକୃତ ଭାବେ ଅର୍ଥ କରନ୍ତି, ତୁମେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ, ପୁଣି ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ। ତେବେ ଏହାର ଅର୍ଥ ନୁହେଁ ଯେ ଶିଷ୍ୟମାନଙ୍କୁ ପାପ କ୍ଷମା କରିବାର ଅଧିକାର ଦିଆଯାଇଥିଲା, ମାତ୍ର ସେହି ପାପ କ୍ଷମା ନିମନ୍ତେ ସୁଷମାଚାର ପ୍ରଚାର କରିବା ନିମନ୍ତେ ଅଧିକାର ଦିଆଯାଇଥିଲା, କାରଣ ସେମାନେ ଖ୍ରୀଷ୍ଟଙ୍କର ସୁଷମାଚାର ପ୍ରଚାର କରିବାକୁ ଥିଲା ଓ ସେହି ଖ୍ରୀଷ୍ଟଙ୍କ ରକ୍ତରେ ହିଁ ପାପ କ୍ଷମା ହେବାକୁ ଥିଲା। କାରଣ ଆପଣ ପ୍ରେରିତ ପୁସ୍ତକଠାରୁ ଯଦି ଏହିପରି ଅନ୍ୟାନ୍ୟ ପୁସ୍ତକଗୁଡ଼ିକ ଦେଖିବେ, ତାହେଲେ ଏପରି କୌଣସି ପୁସ୍ତକରେ ଦେଖିବାକୁ ପାଇବେ ନାହିଁ ଯେ ଶିଷ୍ୟମାନେ କାହାର ପାପ କ୍ଷମା କରିଥିଲେ ବୋଲି, ମାତ୍ର ସେମାନେ ପାପ କ୍ଷମା ନିମନ୍ତେ ସୁଷମାଚାର ପ୍ରଚାର କରି ଅନେକଙ୍କୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ କରାଇଲେ ଓ ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କ ନିକଟରେ ନିଜର ପାପ ସବୁ ସ୍ୱୀକାର କରିବା ଦ୍ୱାରା ପାପରୁ ଉଦ୍ଧାର ପାଇ ଖ୍ରୀଷ୍ଟୀୟ ସହଭାଗିତାର ଅଂଶୀ ହେଲେ। ତେଣୁ ପ୍ରଭୁ ଯୀଶୁ ସେମାନଙ୍କୁ ପାପ କ୍ଷମା କରିବା ନିମନ୍ତେ ଅଧିକାର ଦେଇନଥିଲେ, ମାତ୍ର ସେହି ପାପ କ୍ଷମାର ସୁସମାଚାର ପ୍ରଚାର କରିବା ନିମନ୍ତେ ଅଧିକାର ଦେଇଥିଲେ। କାରଣ ପ୍ରଭୁ ଯୀଶୁଙ୍କର ସେହି ପବିତ୍ର ରକ୍ତ ବିନା ଆଉ କାହିଁରେ ପାପ କ୍ଷମା ହୁଏ ନାହିଁ, ଆଉ ସେହି ଖ୍ରୀଷ୍ଟଙ୍କର କେବଳ ପାପ କ୍ଷମା କରିବାର ଅଧିକାର ଅଛି, ଓ ସେ ହିଁ କେବଳ ପାପ କ୍ଷମା କରିପାରନ୍ତି। ହୋଇପାରେ ପ୍ରଭୁ ଯୀଶୁ ସେମାନଙ୍କୁ ପାପ କ୍ଷମା କରିବାର ଅଧିକାର ଦେଇଥାଇପାରନ୍ତି, ମାତ୍ର ତାହା ଖ୍ରୀଷ୍ଟଙ୍କ ସୁସମାଚାର ଦ୍ୱାରା। ହଁ, ଆଜି ମଧ୍ୟ ଆମେ ଜଣକୁ ପାପରୁ ଉଦ୍ଧାର କରିପାରୁ, ମାତ୍ର ତାହା ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାର ଦ୍ୱାରା, ଅର୍ଥାତ୍ ଖ୍ରୀଷ୍ଟଙ୍କ ସୁସମାଚାର ଦ୍ୱାରା। କାରଣ ଯେତେବେଳେ ଜଣେ ପାପୀ ଏହି ବାକ୍ୟ ଶୁଣିବା ଦ୍ୱାରା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କ ନିକଟରେ ନିଜର ପାପକୁ ସ୍ୱୀକାର କରେ, ସେତେବେଳେ ସେ ପାପରୁ ଉଦ୍ଧାର ପାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ତାହାର ପାପ କ୍ଷମା କରିଦେଲୁ, ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ସେ ପାପରୁ ଉଦ୍ଧାର ପାଇଲା। ତାହା ହିଁ ପ୍ରଭୁ ଯୀଶୁ ଆମ ଜୀବନରୁ ଆଶା କରନ୍ତି। ଆସନ୍ତୁ, ଏହାପରେ ପ୍ରଭୁ ଯୀଶୁ ଥୋମାଙ୍କୁ କିପରି ଦର୍ଶନ ଦେଲେ ତାହା ଆମେ ଏହି 20-24 ମଧ୍ୟରେ ଦେଖିବା। ତେବେ 24-25 ପଦରେ ଏହିପରି ଲେଖା ଅଛି, କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେମାନଙ୍କ ସାଙ୍ଗରେ ନଥିଲେ। ଅତେବ ଅନ୍ୟ ଶିଷ୍ୟମାନେ ତାହାଙ୍କୁ କହିଲେ, ଆମେମାନେ ପ୍ରଭୁଙ୍କୁ ଦେଖିଅଛୁ। କିନ୍ତୁ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନ ସବୁ ନ ଦେଖିଲେ ଓ ସେହିସବୁ ସ୍ଥାନରେ ମୋହର ଅଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷ ଦେଶରେ ମୋହର ହାତ ନ ଦେଲେ, ମୁଁ କଦାପି ବିଶ୍ୱାସ କରିବି ନାହିଁ। ତେବେ ଏଥିପୂର୍ବରୁ ଆମେ ଦେଖିସାରିଛୁ ଯେ ଶିଷ୍ୟମାନେ ଯେତେବେଳେ ଦ୍ୱାର ରୁଦ୍ଧ କରି ଜିହୁଦୀମାନଙ୍କ ଭୟରେ ଭିତରେ ଥିଲେ, ସେତେବେଳେ ଯୀଶୁ ସେମାନଙ୍କ ମଧ୍ୟରେ ଛିଡ଼ା ହୋଇ ସେମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ଓ ସେମାନଙ୍କୁ ସାନ୍ତ୍ୱନା ଦେଇ ଶାନ୍ତି ପ୍ରଦାନ କରିଥିଲେ ଓ ସେମାନଙ୍କୁ ସୁସମାଚାର ପ୍ରଚାର କରିବା ନିମନ୍ତେ ଜଗତକୁ ପ୍ରେରଣ କରିଥିଲେ ଓ ସେମାନଙ୍କୁ ପବିତ୍ର ଆତ୍ମାଙ୍କର ସହାୟତା ପ୍ରଦାନ କରିଥିଲେ। ମାତ୍ର ଯାହା ଜଣାଯାଏ, ଏହି ସମୟରେ ଥୋମା ସେମାନଙ୍କ ସହିତ ନଥିଲେ। ତେଣୁ ଶିଷ୍ୟମାନେ ଯେତେବେଳେ ଥୋମାଙ୍କୁ ଯୀଶୁଙ୍କ କଥା କହୁଛନ୍ତି, ସେତେବେଳେ ଥୋମା ଅବିଶ୍ୱାସ କରୁଅଛନ୍ତି। କାରଣ ତାହା ହିଁ ହେଉଛି ମନୁଷ୍ୟ ହୃଦୟର ଦୁର୍ବଳତା। ମନୁଷ୍ୟ ସବୁକିଛି ଦେଖି ଚାହିଁ ବିଶ୍ୱାସ କରିବାକୁ ଚାହେଁ। ଏପରିକି ଥୋମା କହୁଛନ୍ତି, ତାହାଙ୍କୁ ସ୍ପର୍ଶ ନ କଲେ ମୁଁ ବିଶ୍ୱାସ କରିବି ନାହିଁ। ତେବେ ଦେଖନ୍ତୁ ଏହାପରେ ଆଗକୁ କ'ଣ ଘଟୁଅଛି। 26-29 ପଦରେ ଏହିପରି ଲେଖା ଅଛି, 8 ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ। ଦ୍ୱାର ସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ତୁମମାନଙ୍କର ଶାନ୍ତି ହେଉ। ପରେ ସେ ଥୋମାଙ୍କୁ କହିଲେ, ଇଆଡ଼େ ତୁମର ଆଙ୍ଗୁଳି ବଢ଼ାଇ ମୋର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷ ଦେଶରେ ଦିଅ, ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ। ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ୱର। ଯୀଶୁ ତାହାଙ୍କୁ କହିଲେ, ତୁମେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ, ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି ସେମାନେ ଧନ୍ୟ। ବାସ୍ତବରେ ପ୍ରିୟ ବନ୍ଧୁ, ଥୋମାଙ୍କର ନିମନ୍ତେ ଅନେକ କିଛି ଘଟଣା ବର୍ଣ୍ଣନା କରାଯାଇଥିଲା। ପ୍ରଭୁ ଯୀଶୁ ଯେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଅଛନ୍ତି, ଏହା ଥୋମା ଶୁଣିଥିଲେ ଓ ଜାଣିଥିଲେ। ମାତ୍ର ତାହାଙ୍କର ଅବିଶ୍ୱାସ ହେତୁ ସେ ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନର ସତ୍ୟତାକୁ ବୁଝିପାରିନଥିଲେ। କିନ୍ତୁ ଏଠାରେ ଯେତେବେଳେ ପ୍ରଭୁ ଯୀଶୁ ତାହାଙ୍କୁ କହୁଛନ୍ତି, ଥୋମା ମୋତେ ସ୍ପର୍ଶ କରି ଦେଖ, ସେତେବେଳେ ଥୋମା ଆଉ ସ୍ପର୍ଶ କରୁନାହାନ୍ତି, ମାତ୍ର ସେ ବିଶ୍ୱାସ କରୁଅଛନ୍ତି ଓ ସେ ସ୍ୱୀକାର କରୁଅଛନ୍ତି, ମୋହର ପ୍ରଭୁ, ମୋହର ଈଶ୍ୱର। ଏହା ଏକ ମହାନ ସ୍ୱୀକାରୋକ୍ତି ଥିଲା। କିନ୍ତୁ ଥୋମା ଯଦି ତାହାଙ୍କୁ ଏଥିପୂର୍ବରୁ ଏହିପରି ସ୍ୱୀକାର କରିଥାନ୍ତେ ଓ ବିଶ୍ୱାସ କରିଥାନ୍ତେ, ତାହେଲେ ଏହା ଆହୁରି ଅଧିକ ଗୌରବର ବିଷୟ ହୋଇଥାନ୍ତା। ତେଣୁକରି ପ୍ରଭୁ ଯୀଶୁ କହନ୍ତି, ଥୋମା, ତୁମେ ସିନା ମୋତେ ଦେଖିବାରୁ ବିଶ୍ୱାସ କରୁଅଛ, କିନ୍ତୁ ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି ସେମାନେ ଧନ୍ୟ। ବାସ୍ତବରେ ପ୍ରଭୁ ଯୀଶୁ ଆମମାନଙ୍କଠାରୁ ଥୋମାଙ୍କ ପରି ବିଶ୍ୱାସ ଚାହାନ୍ତି ନାହିଁ, ମାତ୍ର ସେ ଚାହାନ୍ତି ଆମେ ଯେପରି ତାହାଙ୍କର ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କରି ତହିଁର ସତ୍ୟତାକୁ ବୁଝିବାକୁ ଚେଷ୍ଟା କରୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ସେହି ଅନନ୍ତ ଜୀବନର ଅଧିକାରୀ ହେଉ। ଆଉ ତାହା ହିଁ ହେଉଛି ଏହି ସୁସମାଚାର ଲେଖିବା ପଛରେ ଯୋହନଙ୍କର ଉଦ୍ଦେଶ୍ୟ। ତେଣୁକରି 30-31 ପଦରେ ଲେଖା ଅଛି, ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହିସବୁ ଏହି ପୁସ୍ତକରେ ଲେଖା ହୋଇନାହିଁ। କିନ୍ତୁ ତୁମେମାନେ ଯେପରି ବିଶ୍ୱାସ କର ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି ବିଶ୍ୱାସ କରି ଯେପରି ତୁମେମାନେ ତାହାଙ୍କ ନାମରେ ଜୀବନପ୍ରାପ୍ତ ହୁଅ, ଏଥିନିମନ୍ତେ ଏ ସମସ୍ତ ଲେଖାଯାଇଅଛି। ପ୍ରକୃତରେ ଏହା ହିଁ ଥିଲା ଯୋହନଙ୍କର ଉଦ୍ଦେଶ୍ୟ। ବାସ୍ତବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନରେ ଆମେ ଯଦି ବିଶ୍ୱାସ କରୁ, ତାହେଲେ ଆମେ ସେହି ଶାନ୍ତିର ଅଧିକାରୀ ହୋଇପାରିବା। ଆମେ ତାହାଙ୍କ ସହିତ ସହଭାଗିତା ସ୍ଥାପନ କରିପାରିବା। ଆମେ ସେହି ପବିତ୍ର ଆତ୍ମାଙ୍କର ସହାୟତା ଓ ଶକ୍ତିକୁ ଉପଲବ୍ଧି କରିପାରିବା। ପ୍ରଭୁ ଯୀଶୁ ଆମମାନଙ୍କ ସହିତ କଥା କହିବେ ଓ ସେ ଆମମାନଙ୍କୁ ସମସ୍ତ ବିଷୟରେ ସାହାଯ୍ୟ କରିବେ, କିନ୍ତୁ ଆମର ସେହିପରି ତାହାଙ୍କଠାରେ ଦୃଢ଼ ବିଶ୍ୱାସ ରହିବା ଆବଶ୍ୟକ। ଆଜି ଆମମାନେ ପ୍ରଭୁ ଯୀଶୁଙ୍କର ମୃତ୍ୟୁ ଓ ପୁନରୁତ୍ଥାନକୁ ଦେଖିପାରିବା ନାହିଁ, ମାତ୍ର ଆମେ ଯଦି ତାହାଙ୍କର ସୁସମାଚାରରେ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରୁ ତାହେଲେ ଆମେ ତାହାଙ୍କର ମୃତ୍ୟୁ ଓ ପୁନରୁତ୍ଥାନର ଶକ୍ତି ଓ ବାସ୍ତବତାକୁ ଉପଲବ୍ଧି କରିପାରିବା, ଯଦ୍ୱାରା ଆମେ ଶୈତାନକୁ ଭୟ ନ କରି ଶୈତାନର ଶକ୍ତି ଉପରେ ଜୟଯୁକ୍ତ ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇପାରିବା। କାରଣ ପ୍ରଭୁ ଯୀଶୁଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ଉପରେ ଏହି ସୁସମାଚାରର ସତ୍ୟତା ପ୍ରତିପାଦିତ ହୁଏ। ଯଦି ଆମେ ପ୍ରଭୁ ଯୀଶୁଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ଉପରେ ବିଶ୍ୱାସ ନ କରୁ ତାହେଲେ ଏହି ସୁସମାଚାର ଶୁଣିବା ବା ଅଧ୍ୟୟନ କରିବା ଆମମାନଙ୍କର ପକ୍ଷରେ ବୃଥା। ତେଣୁ ଆସୁ ଏହି ସୁସମାଚାର ଅଧ୍ୟୟନ ତଥା ଶ୍ରବଣ କରିବା ସହିତ ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ଉପରେ ବିଶ୍ୱାସ କରି ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରୁ ତାହେଲେ ଆମେ ସେହି ଶାନ୍ତି, ସହଭାଗିତା ଓ ପବିତ୍ର ଆତ୍ମାଙ୍କ ସହାୟତା ତଥା ଶକ୍ତିକୁ ନିଜ ନିଜର ଜୀବନରେ ଉପଲବ୍ଧି କରିବା ସଙ୍ଗେ ସଙ୍ଗେ ଶୈତାନର କାର୍ଯ୍ୟକୁ ପ୍ରତିହତ କରିପାରିବା। ତେବେ ବର୍ତ୍ତମାନ ଆମେ ଯୌହନଲିଖିତ ସୁସମାଚାରର 21 ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ଆମେ ପୁନରୁତ୍ଥିତ ପ୍ରଭୁ ଯୀଶୁଙ୍କର ତାଙ୍କର ଶିଷ୍ୟମାନଙ୍କ ସହିତ ସାକ୍ଷାତ ଓ କଥାବାର୍ତ୍ତା ହେବାର ବିଷୟ ଦେଖିବାକୁ ପାରିବା। ତେବେ ତହିଁ ପୂର୍ବରୁ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ପ୍ରଭୁ ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ସ୍ୱର୍ଗାରୋହଣ କରିବା ପୂର୍ବରୁ ସେ ଶିଷ୍ୟମାନଙ୍କୁ ଦେଖା ଦେଉଛନ୍ତି ଓ ସେମାନଙ୍କ ସହିତ ଭୋଜନ କରୁଅଛନ୍ତି ଓ ସେ ଶିଷ୍ୟମାନଙ୍କୁ ତାହାଙ୍କର ସେବା କରିବା ନିମନ୍ତେ ଆହ୍ୱାନ କରୁଅଛନ୍ତି। କାରଣ ଶିଷ୍ୟମାନେ ପୁନର୍ବାର ସେମାନଙ୍କର ସେହି ମାଛ ଧରିବା ବ୍ୟବସାୟରେ ଲିପ୍ତ ହୋଇଯାଇଥିଲେ, ତେଣୁ ଯୀଶୁ ସେମାନଙ୍କ ନିକଟକୁ ଆସି ସେମାନଙ୍କୁ ପୁନର୍ବାର ତାଙ୍କର ସେବା କାର୍ଯ୍ୟ ନିମନ୍ତେ ଆହ୍ୱାନ ଦେଇଥିଲେ। ଏଠାରେ ଆଉ ଏକ ବିଷୟ ମଧ୍ୟ ହୋଇଥାଇପାରେ ଯେ ଯୀଶୁ ସେମାନଙ୍କୁ ଯେଉଁ କହିଥିଲେ ଯେ ମୁଁ ଗାଲିଲିରେ ତୁମମାନଙ୍କୁ ଦର୍ଶନ ଦେବି, ସେଥିହେତୁ ସେମାନେ ମଧ୍ୟ ଯାଇ ଗାଲିଲିରେ ଅପେକ୍ଷା କରିଥିଲେ। ମାତ୍ର ଶେଷରେ ଅଧୈର୍ଯ୍ୟ ହୋଇ ସେମାନେ ମାଛ ଧରିବାକୁ ବାହାରିଗଲେ। ତେବେ ଏହି ପର୍ବରେ ଆମେ ତିନୋଟି ମୁଖ୍ୟ ଘଟଣା ଘଟିବାର ଦେଖୁଅଛୁ। ପ୍ରଥମତଃ ଗାଲିଲି ସମୁଦ୍ରରେ ମାଛ ଧରାର ଅନୁଭୂତି, ଦ୍ୱିତୀୟରେ ସେହି ସମୁଦ୍ରକୂଳରେ ଜଳଖିଆ ଖାଇବାର ଘଟଣା, ଓ ତୃତୀୟରେ ପ୍ରଭୁ ଯୀଶୁ ସିମୋନ ପିତରଙ୍କର ମୃତ୍ୟୁ ସମ୍ପର୍କରେ ପୂର୍ବରୁ ପ୍ରକାଶ କରନ୍ତି। ତେବେ ଏହି ତିନୋଟି ଘଟଣା ମାଧ୍ୟମରେ ଯୀଶୁ ଆମକୁ କିଭଳି ଆତ୍ମିକ ଶିକ୍ଷା ଦେବାକୁ ଚାହାନ୍ତି ଓ ସେଦିନ ଶିଷ୍ୟମାନଙ୍କୁ ମଧ୍ୟ କ'ଣ ଶିକ୍ଷା ଦେବାକୁ ଚାହିଁଥିଲେ, ଆସନ୍ତୁ ତାହା ବର୍ତ୍ତମାନ ଆମେ ଅଧ୍ୟୟନ କରି ଦେଖିବା। 21 ପର୍ବର ପ୍ରଥମ ତିନି ପଦରେ ଏହିପରି ଲେଖା ଅଛି, ଏଥିଉତାରେ ଯୀଶୁ ତିବିରିଆ ସମୁଦ୍ରକୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ। ସେ ଏହି ପ୍ରକାର ଦର୍ଶନ ଦେଲେ ସିମୋନ ପିତର, ଥୋମା ଯାହାଙ୍କୁ ଦିଦିମ କହନ୍ତି, ଗାଲିଲିର କାନା ନିବାସୀ ନିଥନିଏଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇଜଣ ଏକତ୍ର ଥିଲେ। ସିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି। ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ ସାଙ୍ଗରେ ଯିବୁ। ସେମାନେ ବାହାରି ଯାଇ ନୌକାରେ ଚଢ଼ିଲେ ଆଉ ସେହି ରାତିରେ କିଛି ଧରିପାରିଲେ ନାହିଁ। ଲକ୍ଷ୍ୟ କରିବେ, ଏଠାରେ ଯୀଶୁ ତାହାଙ୍କର ପୁନରୁତ୍ଥାନ ପରେ ଶିଷ୍ୟମାନଙ୍କ ନିକଟକୁ ଆସୁଅଛନ୍ତି ତାହାଙ୍କୁ ଦର୍ଶନ ଦେବା ପାଇଁ। ତେବେ ଏଠାରେ ଯେଉଁ ତିବିରିଆ ସମୁଦ୍ର ବୋଲି ଲେଖାଯାଏ, ଏହାର ଅନ୍ୟ ନାମ ଗାଲିଲି ସମୁଦ୍ର ରଖାଯାଇଥିଲା। ଯୀଶୁ ଏହି ଗାଲିଲି ସମୁଦ୍ରକୂଳରେ ତାହାଙ୍କର ପୁନରୁତ୍ଥାନର ପୂର୍ବରୁ ମଧ୍ୟ ପ୍ରଚାର କାର୍ଯ୍ୟ କରିଥିଲେ ଓ ତାହାଙ୍କର ପୁନରୁତ୍ଥାନ ପରେ ମଧ୍ୟ ସେ ଶିଷ୍ୟମାନଙ୍କୁ ସାକ୍ଷାତ କରିବା ପାଇଁ ଏହି ସ୍ଥାନକୁ ଆସୁଅଛନ୍ତି। କାରଣ ଏହି ସ୍ଥାନ ସେମାନଙ୍କ ନିମନ୍ତେ ଅତି ପରିଚିତ ସ୍ଥାନ ଥିଲା। ତେବେ ଏହି ସ୍ଥାନରେ ସେମାନେ ବୋଧହୁଏ ଯୀଶୁଙ୍କ ନିମନ୍ତେ ଅପେକ୍ଷା କରି କରି ଶେଷରେ ଅଧୈର୍ଯ୍ୟ ହୋଇ ମାଛ ଧରିବା ପାଇଁ ବାହାରି ଯାଇଥିଲେ, କିନ୍ତୁ ସେମାନେ ସେହି ରାତିରେ କିଛି ଧରିପାରିନଥିଲେ। ସେମାନେ ମାଛ ଧରିବାରେ ନିପୁଣ ଥିଲେ, ତଥାପି ମାଛ ଧରିବାରେ ବିଫଳ ହୋଇଥିଲେ। ସେମାନେ ମଧ୍ୟ ହତାଶ ଓ ନିରାଶ ହୋଇଯାଇଥିଲେ ଓ ଶାରୀରିକ ଭାବେ ମଧ୍ୟ କ୍ଲାନ୍ତ ଅନୁଭବ କରୁଥିଲେ। କାରଣ ସେହି ମାଛ ଧରି ସେମାନେ ନିଜର ଜୀବିକା ନିର୍ବାହ କରୁଥିଲେ, କିନ୍ତୁ ସେହି ରାତିରେ ସେମାନେ ମାଛ ଧରିବାରେ ବିଫଳ ହେବା ପଛରେ ଈଶ୍ୱରଙ୍କର ଏକ ମହତ୍ ଉଦ୍ଦେଶ୍ୟ ଥିଲା। ତେବେ ଦେଖନ୍ତୁ ସେହି ଉଦ୍ଦେଶ୍ୟଟି କ'ଣ। ଚାରିପଦରୁ ଛଅପଦ ମଧ୍ୟରେ ଲେଖା ଅଛି, କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ, ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ। ଯୀଶୁ ସେମାନଙ୍କୁ କହିଲେ, ପିଲାମାନେ ତୁମାନଙ୍କ ପାଖରେ କ'ଣ କିଛି ଖାଇବାର ଅଛି? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ। ସେ ସେମାନଙ୍କୁ କହିଲେ, ନୌକାର ଡାହାଣ ପାଖରେ ଜାଲ ପକାଅ ଆଉ ତୁମେମାନେ ପାଇବ। ସେଥିରେ ସେମାନେ ଜାଲ ପକାଇଲେ ଆଉ ଏତେ ମାଛ ପଡ଼ିଲା ଯେ ସେମାନେ ତାହା ଟାଣିପାରିଲେ ନାହିଁ। ଦେଖନ୍ତୁ ଏଠାରେ ଶିଷ୍ୟମାନେ ଯୀଶୁଙ୍କୁ ଚିହ୍ନିପାରିଲେ ନାହିଁ, କାରଣ ସେମାନେ କୂଳରୁ କିଛି ଦୂରରେ ଥିଲେ ଓ ସାଧାରଣତଃ ଭୋର ସମୟରେ ସମୁଦ୍ରକୂଳରେ ଲୋକମାନଙ୍କୁ ଚିହ୍ନିବା ଟିକେ କଷ୍ଟକର ହୁଏ। କିନ୍ତୁ ଯୀଶୁ ଏଠାରେ ପଚାରୁଛନ୍ତି, ପିଲାମାନେ ତୁମାନଙ୍କ ପାଖରେ କ'ଣ କିଛି ଖାଇବାର ଅଛି? କ'ଣ ଯୀଶୁ ଜାଣିନଥିଲେ କି ସେମାନଙ୍କ ପାଖରେ ଖାଇବାର ଅଛି କି ନାହିଁ? ହଁ, ସେ ଜାଣିଥିଲେ, ମାତ୍ର ସେ ସେମାନଙ୍କୁ ସେମାନଙ୍କର ବିଫଳତା ବିଷୟ ସ୍ମରଣ କରାଇଦେବାକୁ ଚାହିଁଥିଲେ ଓ ସେହି ସହଭାଗିତାକୁ ସ୍ମରଣ କରାଇଦେବାକୁ ଚାହିଁଥିଲେ ଓ ସେ ସେମାନଙ୍କର ଜୀବନର ଗତିପଥକୁ ବଦଳାଇ ଦେବାକୁ ଚାହିଁଥିଲେ। ତେଣୁକରି ସେ ସେମାନଙ୍କ ଜୀବନରୁ ସେହି ବାଧ୍ୟତା ଆଶା କରି ସେମାନଙ୍କୁ କହନ୍ତି, ତୁମେମାନେ ନୌକାର ଡାହାଣ ପାଖରେ ଜାଲ ପକାଅ ଆଉ ତୁମେମାନେ ପାଇବ। ଆଉ ବାସ୍ତବରେ ତାହିଁ ସତ ହେଲା। ଯେତେବେଳେ ସେମାନେ ତାହାଙ୍କ ଆଦେଶ ଅନୁଯାୟୀ କାର୍ଯ୍ୟ କଲେ, ସେତେବେଳେ ସେମାନେ ସେହି କ୍ଷେପରେ ଏତେ ମାଛ ଧରିଲେ ଯେ ସେମାନେ ସେହି ଜାଲକୁ ଟାଣି ପାରିଲେ ନାହିଁ। କିନ୍ତୁ ଆପଣ ଦେଖିବେ, ଯୀଶୁଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ପୂର୍ବରୁ ଯୀଶୁ ଏହିପରି ଏକ ମାଛ ଧରିବା ଘଟଣାରେ ସେ ସେମାନଙ୍କୁ ଜାଲ ପକାଇବା ନିମନ୍ତେ କହିଥିଲେ ଓ ସେମାନେ ସେହି କ୍ଷେପରେ ଏତେ ମାଛ ଧରିଲେ ଯେ ସେମାନଙ୍କର ଜାଲ ଛିଣ୍ଡିବାକୁ ଲାଗିଲା। କିନ୍ତୁ ଏଠାରେ ଜାଲଟି ମାଛରେ ଭର୍ତ୍ତି ହୋଇଥିଲେ ମଧ୍ୟ ତାହା ଛିଣ୍ଡିଲା ନାହିଁ। ତାହେଲେ ଏଥିରେ ତଫାତ୍ ଆମେ କ'ଣ ଦେଖୁଛୁ? ତେବେ ଏହି ଜାଲ ହେଉଛି ସୁଷମାଚାରର ପ୍ରତୀକ। ସେହି ସମୟରେ ପ୍ରଭୁ ଯୀଶୁ ମୃତ୍ୟୁଭୋଗ କରି ପୁନରୁତ୍ଥିତ ହୋଇନଥିବାରୁ ସୁଷମାଚାରର ପୂର୍ଣ୍ଣତା ପୂର୍ଣ୍ଣମାତ୍ରାରେ ସଫଳ ହୋଇନଥିଲା। ମାତ୍ର ବର୍ତ୍ତମାନ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁବରଣ କରି ମୃତ୍ୟୁରୁ ପୁନରୁତ୍ଥିତ ହୋଇଥିବାରୁ ସୁଷମାଚାରର ପୂର୍ଣ୍ଣତା ଲାଭ କରିଥିଲା। ତେଣୁକରି ସେହି ଜାଲ ଯଦିଓ ମାଛରେ ଭର୍ତ୍ତି ହୋଇଥିଲା, ତଥାପି ତାହା ଛିଣ୍ଡି ନଥିଲା, କାରଣ ସୁଷମାଚାରର ସତ୍ୟତା ପୂର୍ଣ୍ଣ ରୂପେ ସଫଳ ହୋଇଥିଲା ଓ ଏହା ଶକ୍ତିଯୁକ୍ତ ହୋଇଥିଲା। ତେବେ ପ୍ରଭୁ ଯୀଶୁ ଏହି ସମସ୍ତ ଅନୁଭୂତି ମଧ୍ୟ ଦେଇ ଶିଷ୍ୟମାନଙ୍କୁ କଢ଼ାଇ ନେବା ପଛରେ ସେ ଚାହିଁଥିଲେ ଯେପରି ତାହାଙ୍କର ମହତ ଇଚ୍ଛା ଶିଷ୍ୟମାନଙ୍କ ଦ୍ୱାରା ସଫଳ ହେଉ ଓ ସେମାନେ ଯେପରି ତାହାଙ୍କର ବାଧ୍ୟ ହୋଇ ତାହାଙ୍କ ନିମନ୍ତେ ସାକ୍ଷୀ ହୁଅନ୍ତୁ। ଏହା ହିଁ ହେଉଛି ଈଶ୍ୱରଙ୍କର ଆଶ୍ଚର୍ଯ୍ୟ ଶକ୍ତିର କାର୍ଯ୍ୟ। ଯାହା ଆମମାନଙ୍କ ଦୃଷ୍ଟିରେ ଅସମ୍ଭବ, ତାହା ଈଶ୍ୱରଙ୍କ ଦୃଷ୍ଟିରେ ସମ୍ଭବ, ଓ ଯାହା ଆମମାନଙ୍କ ନିମନ୍ତେ ଅସାଧ୍ୟ, ତାହା ଈଶ୍ୱରଙ୍କ ଦୃଷ୍ଟିରେ ସାଧ୍ୟ। ପ୍ରଭୁ ଯୀଶୁ ଆମମାନଙ୍କର ଆବଶ୍ୟକତାକୁ ଜାଣନ୍ତି, ମାତ୍ର ସେ ଚାହାନ୍ତି ଆମେ ଯେପରି ତାହାଙ୍କର ଇଚ୍ଛା ଅନୁଯାୟୀ ଜୀବନଯାପନ କରୁ ଓ ତାହାଙ୍କର ବାଧ୍ୟ ହେଉ, ତାହେଲେ ସେ ଆମମାନଙ୍କର ସମସ୍ତ ଭାର ବହନ କରିବେ ଓ ଆମମାନଙ୍କର ସମସ୍ତ ଅଭାବ ପୂର୍ଣ୍ଣ କରିବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ପ୍ରିୟ ଶ୍ରୋତାବନ୍ଧୁ, ଆପଣଙ୍କ ନିମନ୍ତେ ଏକ ପ୍ରଶ୍ନ, ଆଉ ଏହି ପ୍ରଶ୍ନର ସଠିକ୍ ଉତ୍ତରଦାତାମାନଙ୍କୁ ଆମର ପଥପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଏକ ଉପହାର ପ୍ରଦାନ କରାଯିବ। ପ୍ରଶ୍ନଟିର ଉତ୍ତର ଦେବା ସମୟରେ ପ୍ରଶ୍ନର ନମ୍ବର ଲେଖିବାକୁ ଭୁଲିବେ ନାହିଁ ଓ ଉତ୍ତରଟି 5 ଦିନ ମଧ୍ୟରେ ଆମର ହସ୍ତଗତ ହେବା ଉଚିତ। ଉତ୍ତର ସହିତ ଆପଣଙ୍କର ମତାମତ ତଥା ଜୀବନର ସାକ୍ଷ୍ୟ ଯଦି କିଛି ଥାଏ, ତାହେଲେ ଲେଖି ଜଣାଇବା ନିମନ୍ତେ ଅନୁରୋଧ। ପ୍ରଶ୍ନର ନମ୍ବର ହେଉଛି 275। ପ୍ରଶ୍ନଟି ହେଉଛି, ପ୍ରଭୁ ଯୀଶୁ ତାହାଙ୍କର ପୁନରୁତ୍ଥାନ ପରେ ଶିଷ୍ୟମାନଙ୍କୁ କେଉଁ ସମୁଦ୍ରକୂଳରେ ଦର୍ଶନ ଦେଇଥିଲେ? ପ୍ରଶ୍ନଟି ଆଉଥରେ କହି ରଖେ, ପ୍ରଭୁ ଯୀଶୁ ତାହାଙ୍କର ପୁନରୁତ୍ଥାନ ପରେ କେଉଁ ସମୁଦ୍ରକୂଳରେ ଶିଷ୍ୟମାନଙ୍କୁ ଦର୍ଶନ ଦେଇଥିଲେ? ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাইবা নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জাণিবার আগ্রহ দিলে আমসহ পত্র মাধ্যমে যোগাযোগ করন্তু। আমার ঠিকনাটি হেলা পথ প্রদর্শিকা বিশ্ববাণী, পোস্ট বক্স নম্বর 33, ভুবনেশ্বর 751001। ঠিকনাটি আউথরে শুনন্তু, পথ প্রদর্শিকা বিশ্ববাণী, পোস্ট বক্স নম্বর 33, ভুবনেশ্বর 751001। তেবে আজি পাই বিদায় দিওন্তু, নমস্কার।